ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। ଜୁହାର, ପହିଲା ମୁଖିଆ ଖବର। ବିକଶିତ ଭାରତ ଲାଗି ନିଶାମୁକ୍ତ ଯୁବ ଅଭିଯାନ, ଯୁବବର୍ଗଙ୍କର ଉଜ୍ଜଳ ଭବିଷ୍ୟତ ଲାଗି ଗୋଟିଏ ସାମୂହିକ ସଂକଳ୍ପ, ଆକାଶବାଣୀର ମନ୍ କି ବାତ୍ କହିଲେ ପ୍ରଧାନମନ୍ତ୍ରୀ। ପ୍ରକୃତି ସଂରକ୍ଷଣ ଦିଗେ ସମର୍ପଣ ଲାଗି ଡେବ୍ରିଗଡ଼ର ମୈଥିଲି ଭୂଏଙ୍କୁ କଲେ ପ୍ରଶଂସା। ମହିଳାମାନଙ୍କର ଭରଣ ପୋଷଣ ଦେବାର୍ତ୍ତି ଅବହେଳା କରୁଥିବାର ପୁରୁଷ ସରକାରୀ କର୍ମଚାରୀମାନଙ୍କର ବିରୋଧୀ, କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇକରି ଆଇବା ମଙ୍ଗଳବାର ମୂଲ ହେବା ସମ୍ବନ୍ଧ ଅଭିଯାନ। ଆଉ ଫିଟ୍ ଇଣ୍ଡିଆ ମୁଭମେଣ୍ଟର ଅଂଶ ହିସାବରେ ଦେଶ ସହିତ ସାରା ରାଇଜେ ହୋଇଛି ସଣ୍ଡେ ଜନ ସାଇକେଲ ଅଭିଯାନ। ବିକଶିତ ଭାରତ ଲାଗି ନିଶାମୁକ୍ତ ଯୁବ ଅଭିଯାନ ସାରା ଦେଶେ ତୁର୍ତ୍ତି ହୋଇଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଦେଶବାସୀଙ୍କର ସଙ୍ଗେ ଆଜି ଭାବ ବିନିମୟ କରିକରି ଶ୍ରୀ ମୋଦି କହିଛନ୍ତି, ନିଶାମୁକ୍ତ ଯୁବ ଆର୍ ନିଶାମୁକ୍ତ ଭାରତ ଖାଲି ଗୋଟିଏ ଅଭିଯାନଟି ସୀମିତ ହୋଇକରି ନାଇଁ ରହି ବହୁତ ସଂଖ୍ୟାତି ଯୁଆନ ପିଢ଼ି ଇତି ସାମିଲ ହୋଇଛନ୍। ଦେଶର ଯୁଆନ ବର୍ଗଙ୍କର ସୁସ୍ଥ ଜୀବନଶୈଳୀ, ଖୁସି ଆର୍ ଉଜ୍ଜଳ ଭବିଷ୍ୟତ ଲାଗି ଏଇଟା ହେଉଛି ଗୋଟିଏ ସାମୂହିକ ସଂକଳ୍ପ। ନିଶାର ପ୍ରଭାବ ଖାଲି ବ୍ୟକ୍ତି ନୁହେଁ, ତାଙ୍କର ପରିବାର ଆର୍ ସମାଜ ପରିଣାମ ଭୋଗ କରସନ୍। ନିଶାମୁକ୍ତ ଭାରତ ଗଠନଟି ସାମିଲ ହୋଇଥିବାର ସବୁକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍। ଭିନ୍ ଭିନ୍ କ୍ଷେତ୍ରରେ ଏଥିଲାଗି ଚେଷ୍ଟା ଜାରି ରଖବାରକେ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍।
नशा मुक्त युवा, हमारे युवा बहुत बड़ी संख्या में इसका हिस्सा बन रहे हैं। आखिर यह भारत के युवाओं की हेल्थ और उज्जवल भविष्य के लिए ही हमारा सामूहिक संकल्प है। मैं उन लोगों की सराहना करूंगा जो ड्रग्स के खिलाफ दूसरों को जागरूक करते हैं और नशे की लत से जूझ रहे लोगों की मदद में आगे आते हैं।
ଶ୍ରୀ ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଜରିଏ ମହିଳାମାନେ ଅଧିକା ସଶକ୍ତ ହେଉଛନ୍ତି। ସାରା ଦେଶରେ ପାଖାପାଖି 35 ଲକ୍ଷ ମହିଳା ଏହି ଯୋଜନା ସାଙ୍ଗେ ସାମିଲ ହୋଇକରି ସେମାନଙ୍କର ବେପାରକେ ବଢ଼େଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏ ଅବସରରେ ସେ କେତେଜଣ ମହିଳା ହିତାଧିକାରୀମାନଙ୍କର ବାବ ଦେଭିଲ କହିଛନ୍ତି। ସ୍ୱଚ୍ଛତା ବିଷୟଟି ବର୍ଣ୍ଣନା କରିକରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛତା ଗୋଟିଏ ସଂକଳ୍ପ ହିସାବରେ ନେଲେ ସ୍ଥାନୀୟ କ୍ଷେତ୍ରଟି ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇପାରସି। ଏ ଅବସରରେ ଶ୍ରୀ ମୋଦି ସମ୍ବଲପୁରର ଡେବ୍ରିଗଡ଼ ଅଞ୍ଚଳର ଧରୁକୁସୁମ ଗାଁର ମୈଥିଲି ଭୂଏଙ୍କର ବାବଦେ କହିଛନ୍ତି, ଜୀବନ୍ତୀ ସମୃଦ୍ଧି ହାସଲ କରିବାର ସହିତ ପ୍ରକୃତିର ସୁରକ୍ଷା ଲାଗି ନିଜକୁ ସମର୍ପି ଦେବାର ସମ୍ଭବ ଆଏ ବୋଲିକରି ମୈଥିଲି ପ୍ରମାଣିତ କରିଥିବାର ଶ୍ରୀ ମୋଦି କହିଛନ୍ତି।
ओडिशा के देवरीगढ़ में एक गांव है धोडरो कुसुम। गांव की मैथिली भुए जी हर दिन जंगल जाती थी। उनके और वहां के अनेक परिवारों की बहुत सी जरूरतें इसी जंगल से पूरी होती, लेकिन फिर मैथिली जी देवरीगढ़ इको टूरिज्म से जुड़ी। यहां से जंगल के साथ उनका रिश्ता एक नई दिशा में बदल गया।
ମୈଥିଲି ଡେବ୍ରିଗଡ଼ନୁ କେନ୍ଦୁପତର ଆର୍ ମହୁ ଠୁଲ୍ କରବାର ସହିତ ଜଙ୍ଗଲ ସଂରକ୍ଷଣ ଭିଲ୍ କରୁଛନ୍। ପ୍ରକୃତି ସଂରକ୍ଷଣ ସହିତ ଜୀବିକା ରୋଜଗାରର ଏହି ମଡେଲ ଓଡ଼ିଶା ନାରୀ ଶକ୍ତିର ଦୃଢ଼ ସଂକଳ୍ପକେ ପ୍ରତିଫଳିତ କରୁଛି। ଏ ବାବଦେ ମୈଥିଲି ତାଙ୍କର ପ୍ରତିକ୍ରିୟାଟି କହିଛନ୍।
ଆମେ ଜଙ୍ଗଲକେ ନିର୍ଭର କରୁଥିଲୁ। 2023ରେ ମୁଇଁ ଇକୋ ଟୁରିଜମ୍ ଡେବ୍ରିଗଡ଼ରେ ମୁଇଁ ଜଏନ୍ କଲି। ସେଇଦିନ ଆମର ପରିବାରଟା ଭଲ ଚଲୁ। ଲୋକମାନେ ତାର କହିଲେ କି ନାଇଁ ଆମେ ବି ଯାଇକରି ଡେବ୍ରିଗଡ଼ରେ କାମ କରମୁ ବୋଲିକରି ସେମାନେ ଆଗ୍ରହ କଲେ। ଆର୍ ପ୍ରଧାନମନ୍ତ୍ରୀ ସାର୍କୁ ତ ମୁଇଁ ପହିଲା ଧନ୍ୟବାଦ ଦେବାରକେ ଚାହୁଁଛି ଯେ ମୋର ନାଁଟା ସେମାନେ ଧରଲି, ସେଥିଲାଗି ମୁଇଁ ବେଶୀ ଖୁସି ଅଛେ।
ମିଶନ ଶକ୍ତି ସେଟ୍ ବାବଦେ ପ୍ରଧାନମନ୍ତ୍ରୀ କହିଛନ୍, ଏନ୍ତା ଚେଷ୍ଟା କନ୍ୟା ସନ୍ତାନମାନଙ୍କର ମହାକାଶ କ୍ଷେତ୍ରର ସ୍ୱପନକେ ସାକାର କରବାର୍ତି ସାହାଯ୍ୟ କରୁଛି। 108ଟା ଦେଶର ପାଖାପାଖି 12,000 ଟୁକେଲ ଛୁଆ ନବସୃଜନ କ୍ଷେତ୍ରରେ ଏହି ମିଶନ ଅଧୀନ ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟା ଶିଖିବାର ସୁଯୋଗ ପାଉଛନ୍। ପ୍ରଧାନମନ୍ତ୍ରୀ କହିଛନ୍, ସ୍ୱାଧୀନତା ଦିବସ ଆର୍ ଜାତୀୟ ମହାକାଶ ଦିବସ ସବୁ ନାଗରିକଙ୍କୁ ଗର୍ବିତ କରିଛି। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଏହି ଭାବନାକେ ଅଧିକା ସଶକ୍ତ କରିଛି। ଏ ବଛର ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ହେଉଥିବାରୁ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଖାସ୍ ଥିଲା। ଚଳିତ ବଛର 8 କୋଟିରୁ ଏତକା ତ୍ରିରଙ୍ଗା ସେଲ୍ଫି ଅପଲୋଡ଼ ହୋଇଥିବାର ଶ୍ରୀ ମୋଦି ସୂଚନା ଦେଇଛନ୍। ଆନ୍ତର୍ଜାତିକ ସ୍ତରନୁ ପାଲିତ ହୋଇଥିବାର ସୂର୍ଯ୍ୟପଥ ତ୍ରିରଙ୍ଗା ପଦକ୍ଷେପ ବାବଦେ ବୋଲି ଶ୍ରୀ ମୋଦି ଆଲୋଚନା କରିଛନ୍। ଆଇବା ପାର୍ବଣ ଋତୁଥି ଜନ୍ମାଷ୍ଟମୀ, ବିଶ୍ୱକର୍ମା ପୂଜା, ଗଣେଶ ପୂଜା ପଡ଼ୁଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ପାର୍ବଣ ଋତୁଥି ଭୋକାଲ୍ ଫର୍ ଲୋକାଲ୍କେ ଅପନାବାରକେ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। କୋର୍ଟଙ୍କର ନିର୍ଦ୍ଦେଶ ଥିଲେ ଭିଲ୍ ମହିଳାମାନଙ୍କୁ ଭରଣ ପୋଷଣ ନାଇଁ ଦେଉଥିବାର ପୁରୁଷ ସରକାରୀ କର୍ମଚାରୀଙ୍କର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାରକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ଦ୍ଦେଶ ଦେଇଛନ୍ତି। ମହିଳା କି ଛୁଆପିଲାଙ୍କର ଲାଗି ଭରଣ ପୋଷଣ ନାଇଁ ଦେଉଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କର ଦରମାନୁ ଟଙ୍କା କାଟିକରି ଦେବାରକେ ଶ୍ରୀ ମାଝି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ କର୍ମଚାରୀ ହୋଇକରି ଅଦାଲତର ଅବମାନନା କରବାରଟା ଆର୍ ପତ୍ନୀ ଆର୍ ଛୁଆମାନଙ୍କ ଲାଗି ଅବିଚାର ବିଲକୁଲ ଗ୍ରହଣୀୟ ନୁହେଁ। ଆଇବା ଦିନେ ଏ ବାବଦ ମାମଲାକେ ସରକାରଙ୍କର ସମନ୍ୱୟ ତାର ସ୍ୱୟଂଚାଳିତ ବ୍ୟବସ୍ଥାତି ଯୁଡ଼ିକରି ଆହୁରି ଉନ୍ନତ କରବାରକେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ଚାଷୀ ପଞ୍ଜୀକରଣ ସମୟକେ ଆଉ 7 ଦିନ ବଢ଼ାଯାଇଛି। ଏ ବାବଦେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍। ପଞ୍ଜୀକରଣ ସମୟ ଏବେ କାଲି ଶେଷ ହେଉଥିବାର ବେଳେ ଏଇଟା ଆଉ 7 ଦିନ ବଢ଼ିଛି। ନେଟୱାର୍କ ସମସ୍ୟା ଲାଗି ବହୁତ ଚାଷୀ ପଞ୍ଜୀକରଣ କରିବାରକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଛେନ୍ତ 17 ଲକ୍ଷରୁ ଏତକା ଚାଷୀ ପଞ୍ଜୀକରଣ କରିସାରିଛନ୍। ସାରା ଦେଶରେ ନିଟ୍ ପିଜି 2026 ପରୀକ୍ଷା ସଫଳତାର ସହିତ ଆୟୋଜିତ ହୋଇଛି। 349 ସହରରେ 1111 ପରୀକ୍ଷା କେନ୍ଦ୍ରନୁ 265,000 ଏତକା ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍। ରାଜସ୍ଥାନର ଜୟପୁରଠାରେ ଗୋଟିଏ ପରୀକ୍ଷା କେନ୍ଦ୍ରନୁ ବୈଷୟିକ ତ୍ରୁଟି ଦେଖାଦେଇଥିଲା। ଇନର ପରୀକ୍ଷାର୍ଥୀମାନଙ୍କର ଲାଗି ଆଇବା ମାସର 5 ତାରିଖ ଫେର୍ ଘାଏ ପରୀକ୍ଷା କରାଯିବା ବୋଲିକରି ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇକରି ଆଇବା ମଙ୍ଗଳବାର ଦିନ ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯାନର ଶୁଭାରମ୍ଭ କରିବେ। ଇତାର ସହିତେ ମୁଖ୍ୟମନ୍ତ୍ରୀ 20 ଦୁଗ୍ଧ ସଂଗ୍ରହ କେନ୍ଦ୍ର, 50 କୃଷି ସେବା କେନ୍ଦ୍ର, 46 ଖାଉଟି କେନ୍ଦ୍ର ଆର୍ 200 ଜନସେବା କେନ୍ଦ୍ରର ଭିଲ୍ ଉଦ୍ଘାଟନ କରିବେ। ଗାଁ ଇଲାକାର ସବୁ ପରିବାରନୁ କମ୍ସେ କମ୍ ଜଣକୁ ସମବାୟ ସଦସ୍ୟ କରିବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଆର୍ ସାମାଜିକ ସ୍ତରଥି ସଶକ୍ତ କରିବା ଲକ୍ଷ୍ୟ ନେଇକରି ସଦସ୍ୟତା ଅଭିଯାନ ସମ୍ବନ୍ଧ ମୂଲ କରାଯିବା। ଡିଜିଟାଲ ଜରିଆ ସଦସ୍ୟତା ପଞ୍ଜୀକରଣକେ ସହଜ ଆର୍ ସ୍ୱଚ୍ଛ କରିବାର ଲାଗି ନୂଆ ମୋବାଇଲ ଆପ୍ଲିକେସନର ଶୁଭାରମ୍ଭ ହେବା। ଏ ଅବସରରେ ସମବାୟ କ୍ଷେତ୍ରଟି ବହୁତଟି ପ୍ରକଳ୍ପର ଶୁଭାରମ୍ଭ ଆର୍ ଭିତ୍ତି ପ୍ରତର୍ସ୍ଥାପନା କରାଯିବା। ଓଡ଼ିଶା ସମବାୟ ଇତିହାସ ଥି ପହିଲା ଥର ଲାଗି ପେକ୍ସ ଆର୍ ଲେମ୍ପସ୍ ଚାଷୀ ସଦସ୍ୟମାନଙ୍କୁ ସରକାର ଲାଭାଂଶ ଦେବେ। ପହିଲା କେବେ 180 ପେକ୍ସ ଆର୍ ଲେମ୍ପସ୍ର ପାଖାପାଖି 3 ଲକ୍ଷରୁ ଏତକା ହିତାଧିକାରୀ 14 କୋଟି ଟଙ୍କା ଲାଭାଂଶ ପାଇବେ। ରାଜ୍ୟ ସରକାର ଭିଲ୍ ଅଂଶୀଦାର ଭାବେ 4,22,00,000 ଟଙ୍କା ପାଇବେ। ରାଜ୍ୟର ସବୁ ଜିଲ୍ଲାନ ଉନ୍ନତ ଭିତ୍ତିଭୂମି ଥିବାର 100 ମଡେଲ ମଣ୍ଡି ସ୍ଥାପିତ ହେବା। ପହିଲା କ୍ଷେପେ କ୍ୟାବିନେଟ୍ରେ ଅନୁମୋଦିତ ହୋଇଥିବାର 38 ମଡେଲ ମଣ୍ଡି ଭିତରୁ ମଙ୍ଗଳବାର ଦିନ କଟକ, ଖୋର୍ଦ୍ଧାର, ପୁରୀନ ମୋଟ 4 ମଡେଲ ମଣ୍ଡିର ଭିତ୍ତିପ୍ରସ୍ତର ସ୍ଥାପନା କରାଯିବା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରୁ ଓଡ଼ିଶା ପୁଷ୍ଟି ମିଶନର ରଣନୀତି ବୈଠକ ହୋଇଯାଇଛି। ପୁଷ୍ଟିହୀନତା ଦୂର କରବାର ଡିଜିଟାଲ ନିରୀକ୍ଷଣ ଆର୍ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନାଟି ଅଧା ତିଆରି ହୋଇଥିବାର କୋଠା ନିର୍ମାଣ କାମ ଶେଷ କରିବାର ଉପରେ ଜୋର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାର ମିଶନ ମୋଡ୍ ହିସାବେ ଇତାକେ 18 ଜିଲ୍ଲାର 23,088 ଅଙ୍ଗନବାଡ଼ି କେନ୍ଦ୍ରନ ଲାଗୁ କରାଯିବା। ଇତି ସମ୍ବଲପୁର, ସୁନ୍ଦରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, କଳାହାଣ୍ଡି, ଦେବଗଡ଼ ଜିଲ୍ଲା ଭିଲ୍ ସାମିଲ ଅଛନ୍। 9 ରଣନୀତି ସ୍ତମ୍ଭ ଉପରେ ଫୋକସ୍ ରହିବା। 2026-27 ଆଉ 2027-28 ଏଥିଲାଗି 360,68,00,000 ଟଙ୍କା ବ୍ୟୟବରାଦ ରଖାଯାଇଛି। ଫିଟ୍ ଇଣ୍ଡିଆ ମୁଭମେଣ୍ଟର ଅଂଶ ହିସାବରେ ସାରା ଦେଶରେ ସଣ୍ଡେ ଜନ ସାଇକେଲ ଅଭିଯାନ ଗୋଟିଏ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଭୁବନେଶ୍ୱରନୁ କ୍ରୀଡ଼ାର ଯୁବସେବା ବିଭାଗ ତରଫୁ ସଣ୍ଡେ ଜନ ସାଇକେଲ ରାଲି ହୋଇଯାଇଛି। ପ୍ରତିକୂଳ ପାଗ ହେଲେ ଭିଲ୍ ପ୍ରତିଯୋଗୀମାନେ ବହୁତ ସଂଖ୍ୟାରେ ସାଇକେଲ ରାଲିଥି ଯୋଗ ଦେଇଥିଲେ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାର ସହିତ ପ୍ରତିଯୋଗୀମାନଙ୍କ ସାଙ୍ଗେ ସାଇକେଲ ଚଲାଇଥିଲେ। ସମ୍ବଲପୁର ସହରନୁ ଗୋଟିଏ ସାଇକେଲ ରାଲି ଆୟୋଜିତ ହୋଇଯାଇଛି। ସ୍ୱାସ୍ଥ୍ୟ ସଚେତନତା, ସକ୍ରିୟ ଜୀବନଶୈଳୀ ଆର୍ କ୍ରୀଡ଼ା ମନୋଭାବର ବାର୍ତ୍ତା ଦେବାର ଲାଗି ଏହି କାର୍ଯ୍ୟକ୍ରମଟି ପାଖାପାଖି 500 ଏତକା ସାଇକେଲ ଆରୋହୀ ଭାଗ ନେଇଥିଲେ। ମହାନଗର ନିଗମ କମିଶନର ରେହାନ ଖେତ୍ରୀ ରାଲିର ଶୁଭାରମ୍ଭ କରିଥିଲେ। ବୌଦ୍ଧନ ହୋଇଥିବାର ସାଇକେଲ ରାଲିକେ ବିଧାୟକ ସରୋଜ କୁମାର ପ୍ରଧାନ ଆର୍ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଭିନ୍ ଭିନ୍ କ୍ରୀଡ଼ା ପ୍ରତିଯୋଗିତାର ଭିଲେ ଆୟୋଜନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାନ ଆୟୋଜିତ ସାଇକେଲ ରାଲିକେ ଜିଲ୍ଲାପାଳ ନୂପରାଜ ସାହୁ ପତକା ଦେଖିକରି ଶୁଭାରମ୍ଭ କରିଥିଲେ। ସାଇକେଲ ରାଲି ରାମେଶ୍ୱର ଷ୍ଟାଡିୟମ୍ରୁ ବାହାରିକରି ସହର ବୁଲିଥିଲା। ଭିନ୍ ଭିନ୍ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ସହିତ ଭିନ୍ ଭିନ୍ ସଂଗଠନର ସ୍ୱେଚ୍ଛାସେବୀମାନେ ରାଲିଥି ଭାଗ ନେଇଥିଲେ। ସମ୍ବଲପୁର ଗଙ୍ଗାଧର ମୀର ବିଶ୍ୱବିଦ୍ୟାଳୟ ନୁହଁ ସିଡେକ୍ର ଆଞ୍ଚଳିକ କେନ୍ଦ୍ର ସ୍ଥାପନା ଉପରେ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆ ଏସ୍ଟିପିଆଇ କେନ୍ଦ୍ରର ସମ୍ପ୍ରସାରଣ କରବାର ଲାଗି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଚିଠି ଜରିଆରେ ଅନୁରୋଧ କରିଛନ୍ତି। ଏହି କେନ୍ଦ୍ର ସ୍ଥାପନା ହେଲେ କୃତ୍ରିମ ବୁଦ୍ଧିମତା, ସାଇବର ସୁରକ୍ଷା, ଡାଟା ଆନାଲିଷ୍ଟ ଆର୍ କ୍ଲାଉଡ୍ କ୍ଷେତ୍ରରୁ ଗବେଷଣା ବଢ଼ବା। ପାଣିପାଗ ଉତ୍ତର ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବାର ପଶ୍ଚିମବଙ୍ଗ, ବାଂଲାଦେଶ ସମୁଦ୍ର ଖଣିନୁ ହୋଇଥିବାର ଘୂର୍ଣ୍ଣିବଳ ଅଧିକ ଘନୀଭୂତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମବଙ୍ଗ ଆର୍ ଉତ୍ତର ଓଡ଼ିଶା ସମୁଦ୍ର ଖଣିନୁ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଇଲାକାନୁ ବର୍ଷା ଲାଗି ରହିଛି। ଆଇବାକାଲ ସକାଳ ତକ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାନୁ ଜବରନୁ ଜବର ବର୍ଷା ହେବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ସହିତ 8 ଜିଲ୍ଲାନୁ ଜବର ବର୍ଷାର ସମ୍ଭାବନା ରହିଛି। ଶେଷ ମୁଖ୍ୟ ଖବର ଫେରଘାଏ ବିକଶିତ ଭାରତ ଲାଗି ନିଶାମୁକ୍ତ ଯୁବ ଅଭିଯାନ, ଯୁବବର୍ଗଙ୍କର ଉଜ୍ଜଳ ଭବିଷ୍ୟତ ଲାଗି ଗୋଟିଏ ସାମୂହିକ ସଂକଳ୍ପ। ଆକାଶବାଣୀର ମନ୍ କି ବାତ୍ କହିଲେ ପ୍ରଧାନମନ୍ତ୍ରୀ ପ୍ରକୃତି ସଂରକ୍ଷଣ ଦିଗେ ସମର୍ପଣ ଲାଗି ଡେବ୍ରିଗଡ଼ର ମୈଥିଲୀ ଭୂୟାଙ୍କୁ କଲେ ପ୍ରଶଂସା। ମହିଳାମାନଙ୍କର ଭରଣ ପୋଷଣ ଦେବାର୍ତ୍ତି ଅବହେଳା କରୁଥିବାର ପୁରୁଷ ସରକାରୀ କର୍ମଚାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇକରି ଏବେ ମଙ୍ଗଳବାର ମୂଲ ହେବା ସମ୍ବନ୍ଧ ଅଭିଯାନ ଆଉ ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଅଂଶ ହିସାବରେ ଦେଶ ସହିତ ସାରା ରାଇଜେ ହେଇଛି ସଣ୍ଡେଜନ ସାଇକେଲ ଅଭିଯାନ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।